বা ভাগবতাস্ত্র গ্রন্থ আমি দেখান্তি পবিত্র সমুদ্র মথুল্লা স্মরণ করছিলেন। এই স্মরণ করতে আমি দেখিবা যে যেউ গৌরদেব ভয়ঙ্কর হচ্ছন্তি ବାହନ କେତେ ତାଙ୍କର ଅତି ଆଶ୍ଚର୍ଯ୍ୟ ଶକ୍ତି ପ୍ରତିନିଧି ଭୟଙ୍କରୁ ମାନ ଭଗବତା ଦଶମ ଅଧ୍ୟାୟ କହିଛନ୍ତି ବୈନତ୍ୟ ପକ୍ଷିଣା ପକ୍ଷିଣା ଭିତରେ କୁହନ୍ତି ନୀଳକାନ୍ଦନ ଗରୁଡ଼ରେ ସଂକ୍ରମଣ ଲୀନାରେ ଭଗବାନ କହିଲେ ଯେ ନନ୍ଦରପୁରକୁ ଆଣିଲେ ସେଟା କ୍ଷୀରସାଗରରେ ମନ୍ଥନ କରିବାକୁ ପଡ଼ିବ। ତେଣୁ ଆମେ ଦେଖିବା ଦେବତାମାନେ ଅସୁରମାନେ ଉଭୟ ଯେତେବେଳେ ନନ୍ଦରପୁର ଧରିକି ଆସୁଛନ୍ତି ସେତେବେଳେ ନଗରପତିକୁ ଉଦଣ ହେଲା ସୁନାର ମନ୍ଦରପତନ। ତେଣୁ ଉଦଣ ଫଳରେ ସେଠି ଦେବତାମାନେ ଏବଂ ଅସମାନଙ୍କଠାରୁ ବୁଝା ଦେଇଛନ୍ତି ହରିହର ବୁଝାଇଛନ୍ତି। ତେଣୁ ଭଗବାନ ସେ ତାଙ୍କୁ ଚାହିଁଲେ କେବଳ ପୃଷ୍ଟିପାତ କଲେ ସମସ୍ତ କଥା ସେ ଦେବତା ବୁଝାଇ ଆସିଲେ। ତେବେ ଭଗବାନଙ୍କ କାର୍ଯ୍ୟ ସେ ହେବ ନା ନଗରପତ ପୋଷାକରେ ମନ୍ଥନ କରାଯିବ। ତେଣୁ ସେଥିପାଇଁ ସେ ଆଉ ଗରୁଡ଼ ପକ୍ଷରେ ଏମିତି ଭଗବାନ ମାନେ ଉପସ୍ଥାନ କଲେ ଏବଂ ଦେବତାଙ୍କ ଗରୁଡ଼ କରାଇଲେ ଏବଂ ଅସୁରଣ ଉପସ୍ଥାନ କରାଇଲେ ଉପସ୍ଥାନ କରାଇଲେ। ଆମେ ଦେଖିବା ସେ ଗରୁଡ଼ଦେବ ତାଙ୍କ କିଛି ଶକ୍ତି ତାଙ୍କର ସେ ଭଗବାନଙ୍କ ଶକ୍ତି ସ୍ୱପ୍ନ ହେଇଛନ୍ତି ଏତେ ଯେଉଁ ଭାରି ଜିନିଷଟା ସମସ୍ତେ ମାନେ ଗରୁଡ଼ଦେବଙ୍କର କିଭଳିଆ ଶକ୍ତି ସେଠି ଭଗବାନ ବିଷ୍ଣୁ ସେ ମଧ୍ୟ ଉପସ୍ଥାନ କରିକି ଆଣିଛନ୍ତି। ସମସ୍ତ ଦେବତାମାନେ ଏତେ ଉପସ୍ଥାନ କରିଛନ୍ତି ଏବଂ ଅସୁର ମଧ୍ୟ ଉପସ୍ଥିତ କରିଛନ୍ତି ଏମାନେ ଦେଖିବା କେତେ କଥା। ତାପରେ ଧନୁଥାନ ଆମେ ଦେଖିବା ଯେ ଭଗବାନ କେତେ ଅବଦାନ ଦେଇଛି ମଧ୍ୟ ପ୍ରଥମେ ଗଛ ବହୁତ ତାପରେ ଭଗବାନ ଦେଇଥିଲେ ସମୁଦ୍ର ପଥଣ୍ଡୁ କିମ୍ବା ଯେ ସମୁଦ୍ର ମନୁଷ୍ୟ ହେଲା ସେଥିରେ ଧନୁତ୍ର ବଦଳ ନେଲେ
ଭଗବାନଙ୍କ
ନାମ ହେଉଛି ମୋହନ ସେ ସମସ୍ତେ ମୋହିତ କରିପାରନ୍ତି। ତେଣୁ ଆମେ ଶିଖି କଲେ ଯେ ଭଗବାନଙ୍କୁ ମୋହିତ କରିପାରିବେ ଭଗବାନ କହନ୍ତି ଭଗବାନ ନାମ ହେଉଛି ମୋହନ। ତେଣୁ ଏ ସମୁଦ୍ର ଲୀଳା ଆଜି ସାତ ଜଣ ଧରିକି ଆମେ ଶ୍ରବଣ କରି ସ୍ୱତନ୍ତ୍ର ହେଲେ ଆମେ ଗୌତମ ପୁରୁଷ ପ୍ରାର୍ଥନା କରୁଛୁ ଗୁରୁବାର କୃପାରୁ ଆମର ପ୍ରିୟ ପାଞ୍ଚ ଦାସ ପ୍ରଭୁ ଏମିତି ଭୁବନେଶ୍ୱର ବହୁ ଜାଗାରେ ଭାରତ କଥା ପରିବର୍ତ୍ତନ କରି ଆମକୁ ଆନନ୍ଦ ପ୍ରଦାନ କରନ୍ତୁ ଆଉ ଭଗବାନ କୃଷ୍ଣ ତାଙ୍କୁ ଦେଇଥାନ୍ତୁ ଆଶୀର୍ବାଦ କରନ୍ତୁ। ସେମିତି ଦେଶରେ କାହିଁକି ଆମ ଓଡ଼ିଶାରେ କାହିଁକି ବା ଭାରତରେ କାହିଁକି ସମଗ୍ର ପୃଥିବୀରେ ଏମିତି ଭଗବାନଙ୍କ ନାମ ପ୍ରଚାର କରି ସେ ଯେଉଁ ନିଷ୍କାମକୁ ଆଉ ବଢ଼େଇ
ଦିଅନ୍ତୁ।
ତେଣୁ ବର୍ତ୍ତମାନ ଆମର ଏଇ ଭାଗବତତା କାର୍ଯ୍ୟକ୍ରମ ଶେଷ ହେଲା। ତେଣୁ ଅନ୍ତିମରେ ସମସ୍ତଙ୍କୁ ଆମେ ଅନୁରୋଧ କରିବୁ ସେମାନେ ପ୍ରସାଦ ନେଇକି ଯିବେ ପ୍ରସାଦ ପ୍ରାପ୍ତ ହେବେ। ତିଳକରାମ ପ୍ରଭୁ ଯେଉଁ ମାଳା ପ୍ରଦାନ କରିଛନ୍ତି ସେ ମାଳା ତୁମେ ଜପ କରିବା ପାଇଁ ଆମେ ଅନୁରୋଧ କରିବୁ ଏବଂ ଆମକୁ ସବୁବେଳେ କଣ୍ଟାକ୍ଟ କରିବେ। ଆମର ନମ୍ବର ରହିଛି ଆମର ଭଦ୍ରକ ଯୋଗ ସେବା କଣ୍ଟାକ୍ଟ କଲେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଦି ତୁମେ ଚାହିଁବେ ଏଇଭଳି ଭାବରେ ପ୍ରୋଗ୍ରାମ କରିପାରିବେ। ତେଣୁ ଆମର କଥା ଯଦି ଯାହା ତୁମେ ଭାଗୁଛନ୍ତି
ଯାଉ।